ଈଶ୍ୱର ପ୍ରଥମେ ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ। ସେ ଏହି ପୃଥିବୀ ପୃଷ୍ଠରେ ସମସ୍ତ ପ୍ରକାର ଗଛଲତା, ସମସ୍ତ ପ୍ରକାର ପଶୁପକ୍ଷୀ, ସରୀସୃପ ଏବଂ ସମସ୍ତ ପ୍ରକାର ଜଳଚର ପ୍ରାଣୀମାନଙ୍କୁ ସୃଷ୍ଟି କଲେ। ଏହି ସମସ୍ତ ସୃଷ୍ଟି ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା। ସମସ୍ତ ବିଷୟ ସୃଷ୍ଟି କଲା ପରେ ଈଶ୍ୱର ନିଜର ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କଲେ। ଏହି ମନୁଷ୍ୟକୁ ତିଆରି କରିବା ପାଇଁ ସେ ଭୂମିରୁ ମାଟି ନେଲେ, ତାକୁ ତିଆରି କରି ତାର ନାସିକାରେ କରି ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଏହାପରେ ଈଶ୍ୱର ଏକ ବଗିଚା ତିଆରି କଲେ ଏବଂ ସେଠାରେ ମନୁଷ୍ୟକୁ ରଖିଲେ। ମଧ୍ୟ ଈଶ୍ୱର ସେହି ବଗିଚାରେ ବିଭିନ୍ନ ପ୍ରକାର ଗଛଲତା ସୃଷ୍ଟି କଲେ, ଯାହା ଦେଖିବାକୁ ଅତି ସୁନ୍ଦର ଥିଲା ଏବଂ ସୁନ୍ଦର ସୁନ୍ଦର ଫଳ ଦେଉଥିବା ଗଛଗୁଡ଼ାକ ସେଠାରେ ଥିଲା, ଯାହାକି ମନୁଷ୍ୟ ପାଇଁ ସ୍ୱାଦଯୁକ୍ତ ଓ ସୌନ୍ଦର୍ଯ୍ୟ ଥିଲା। ସେହି ବଗିଚାର ମଧ୍ୟଭାଗରେ ଈଶ୍ୱର ଦୁଇଟି ବିଶେଷ ଗଛ ରଖିଲେ। ସେଥିମଧ୍ୟରୁ ଗୋଟିଏ ଗଛ ଯାହାର ଭଲମନ୍ଦ ଜ୍ଞାନ ଦେବାର ଶକ୍ତି ଥିଲା ଏବଂ ଆଉ ଗୋଟିଏ ଗଛ ଯାହାଠାରୁ ଅନନ୍ତ ଜୀବନ ଲାଭ କରିବାର ଶକ୍ତି ଥିଲା। ଈଶ୍ୱର ସମସ୍ତ ବିଷୟ ସୃଷ୍ଟି କଲା ପରେ ମନୁଷ୍ୟକୁ ସେହି ବଗିଚାରେ ରହି ତାର ଯତ୍ନ ନେବା ପାଇଁ ଦାୟିତ୍ୱ ଦେଇ ରଖିଲେ। ଆଉ ସେ ମନୁଷ୍ୟକୁ କହିଲେ, ତୁମ୍ଭେ ଏହି ସମସ୍ତ ଗଛର ଫଳ ଖାଇପାରିବ, କିନ୍ତୁ ମଧ୍ୟଭାଗରେ ଥିବା ଗଛର ଫଳ ଯାହାର ଭଲମନ୍ଦ ଜ୍ଞାନ ଦେବାର ଶକ୍ତି ଅଛି, ତାହାକୁ ତୁମ୍ଭେ ଖାଇବ ନାହିଁ। ଯେଉଁଦିନ ତାହା ଖାଇବ, ନିଶ୍ଚୟ ସେହିଦିନ ତୁମ୍ଭେ ମରିବ। ଏହାପରେ ଈଶ୍ୱର ଚିନ୍ତା କଲେ, ମନୁଷ୍ୟ ଏକାକୀ ରହିବା ଭଲ ନୁହେଁ, ତେଣୁ ଈଶ୍ୱର ସେହି ମନୁଷ୍ୟକୁ ଗଭୀର ନିଦରେ ରଖି ତାର ଶରୀରରୁ ଖଣ୍ଡିଏ ପଞ୍ଜରା ହାଡ଼ ନେଇ ନାରୀକୁ ତିଆରି କଲେ ଏବଂ ତାକୁ ସେହି ପୁରୁଷ ନିକଟକୁ ଆଣିଲେ। ସେହି ନାରୀକୁ ଦେଖି ପୁରୁଷ କହିଲା, ହଁ ଏଥର ହେଲା, କାରଣ ଏ ମୋହର ହାଡ଼ର ହାଡ଼, ମୋର ମାଂସର ମାଂସ। ସେହି ପୁରୁଷ ଓ ସ୍ତ୍ରୀ ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲେ ଏବଂ ସେ ଦୁହେଁ ବଗିଚାରେ ଆନନ୍ଦରେ ରହିଲେ। ସେତେବେଳେ ସେମାନେ ଉଲ୍ଲଙ୍ଘ ଥିଲେ, ମାତ୍ର ସେମାନଙ୍କର କୌଣସି ଲଜ୍ଜା ନଥିଲା। ଆଉ ଈଶ୍ୱର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ବଗିଚାକୁ ଆସୁଥିଲେ।